ଆଜି ଶୁଣିବା ଲକ୍ଷ୍ମୀନାରାୟଣ ମହାନ୍ତିଙ୍କ ଗଳ୍ପ ଅନୁରକ୍ତି। ବୈଶାଖର ପ୍ରଚଣ୍ଡ ରୌଦ୍ର, ବାବାଙ୍କ ଅସୁସ୍ଥତାରେ ବିବ୍ରତ ହୋଇ ମୋ ସ୍ତ୍ରୀ ଓ ପିଲାମାନେ ଘରକୁ ଚାଲିଯାଇଛନ୍ତି। ମୁଁ ଏଠି ଏକା ହୋଟେଲରେ ଖାଉଥାଏ, ମନ ଭଲ ନଥାଏ, ନୀତି ଡାକକୁ ଅନାଇ ବସିଥାଏ। ହଠାତ୍ ଦିନେ ତାର ପାଇଲି, ବାବା ଆଉ ନାହାନ୍ତି। ଚାକର ହୋଟେଲରୁ ଭାତ ଧରି ଆସି ପହଞ୍ଚିଲା, କହିଲି ଫୋପାଡ଼ି ଦେ। କ୍ଷୁଧା ପ୍ରପୀଡ଼ିତ ଜରା ବ୍ୟାଧିଗ୍ରସ୍ତ କୁକୁରଟି ମହା ଆନନ୍ଦରେ ସେତକ ଉଦରସ୍ଥ କରିଦେଲା। ସେଇଦିନଠାରୁ ବୁଲା କୁକୁରଟି ମୋ ଦାଣ୍ଡପିଣ୍ଡାରେ ଶୋଇ ରହିଥାଏ, ମୁଁ ଥାଏ ବା ନଥାଏ। ବାବାଙ୍କ ଅନ୍ତ୍ୟେଷ୍ଟିକ୍ରିୟା କ୍ରିୟା ସମାପନ କରି କର୍ମକ୍ଷେତ୍ରକୁ ପୁନରାଗମନ କଲି। ଅନ୍ଧାର ଦ୍ରୁତଗତିରେ ମାଡ଼ି ଆସୁଥାଏ। ଦୁଆର ମୁହଁରେ କୁକୁରଟି ଭୋ ଭୋ ରଡ଼ିକଲା, ମୋତେ ଚିହ୍ନିପାରି ସେଇଟା ତୁନି ହେଲା। ଭାଇଟି ମୋର ଏତେ ଦିନ ପରେ ସବ୍ ଡେପୁଟି ଚାକିରି ପାଇଛି, ମୋର ଅଜସ୍ର ଅର୍ଥବ୍ୟୟ ସାର୍ଥକ ହୋଇଛି। ରବିବାର ଗସ୍ତରେ ଯିବା ଲାଗି ତରତର ହେଉଛି, ଖାଇ ବସିଛି, ଚାକର ଖଣ୍ଡେ ଚିଠି ବଢ଼େଇଦେଲା। ଭୋଜନ ଶେଷ ନ କରି କୌତୁହଳ ପରବଶ ହୋଇ ଚିଠିଟି ତୁରନ୍ତ ଖୋଲି ପକାଇଲି। ଗୃହିଣୀ ଲେଖିଛନ୍ତି, ପ୍ରବୃଦ୍ଧକୁ ଏତେ ଟଙ୍କା ଖର୍ଚ୍ଚ କରି ପଢ଼ାଇଥିବାର ଭାବ ପାଅ, ଦୁଇ ଦିନ ହେଲା ଆସି ସମ୍ପତ୍ତି ବାଡ଼ି ଭାଗପଣ୍ଡା କରିଦେବା ଲାଗି ମୋ ସାଙ୍ଗରେ ଜିଗର ଧରି ବସିଛି, ମୋତେ ଶୋଇ ବସେଇ ଦେଉନାହିଁ, ତୁମେ ଛୁଟି ନେଇ ଶୀଘ୍ର ଆସିବ। ଅବଶ୍ୟ ମୋ ଆଖିରୁ ଦୁଇ ଟୋପା ଲୁହ ଝରି ପଡ଼ିଲା, ଆଉ ଖାଇ ହେଲା ନାହିଁ, ହାତ ଧୋଇ ପକାଇଲି। କୁକୁରଟି ଦୁଆର ମୁହଁରେ ଶୋଇ ରହି ଲାଙ୍ଗୁଡ଼ ହଲାଉଥାଏ।